ଦୁଃଖର ନିଆଁ ଯେତେବେଳେ ଜୀବନର ଜୌଘରକୁ ଜାଳିଦିଏ, ହୃଦୟ ସେତେବେଳେ ଆକୁଳରେ ଡାକ ପକାଏ, ହେ ମା ଜଗଦ୍ଧାତ୍ରୀ, ହେ ମା ଜଗଜ୍ଜନନୀ, ଦୋଷ ପାଇଁ ଏ ଅପରାଧୀକି କ୍ଷମା କର ମା, ମୋତେ ଏ ଦୁଃଖରୁ ଉଦ୍ଧାର କର। କ୍ଷମାମୟୀ ମଙ୍ଗଳମୟୀ ମା ଆଗରେ ସେ ପ୍ରାର୍ଥନା କରେ, ଟିକିଏ ଶାନ୍ତି ପାଇଁ, ଟିକିଏ ସୁଖ ପାଇଁ। ତାର ବିଶ୍ୱାସ ମା ତାକୁ ଆଉ ଦୋଷ ପାଇଁ ଦଣ୍ଡ ଦେବନି, ବରଂ ତା ଜୀବନରେ ଘଟି ଆସିଥିବା କାଳରାତ୍ରିକୁ ଦୂରେଇ ଦେଇ ମା ତାକୁ କୋଳେଇ ନେବ। ସେଇଥିପାଇଁ ଭକ୍ତ ମାଆକୁ ଡାକି କହେ, ହେ ମା ଦଶଭୁଜା, ଦଶ ହାତରେ ଦଶ ପ୍ରହରଣ ଧରି ତୁଇ ଏ ମର୍ତ୍ତ୍ୟ ମଣ୍ଡଳକୁ ଓହ୍ଲେଇ ଆ ମା।
ଦଶ ହାତେ ଧରି ଦଶ ପ୍ରହରଣ, ଦଶ ହାତେ ଧରି ଦଶ ପ୍ରହରଣ, ବିଜେ କର ଜଗଧାତ୍ରୀ, ଅମା ଅନ୍ଧକାର ଫେଡ଼ ଗୋଜନନୀ, ଅମା ଅନ୍ଧକାର ଫେଡ଼ ଗୋଜନନୀ, ପାହି ଯାଉ କାଳ ରାତ୍ରି ଜନନୀ ଗୋ, ପାହି ଯାଉ କାଳ ରାତ୍ରି, ପାହି ଯାଉ କାଳ ରାତ୍ରି ଜନନୀ ଗୋ, ପାହି ଯାଉ କାଳ ରାତ୍ରି। ଦାନବ ବିନାଶୀ ଉଦ୍ଧରିଥିଲୁ ମା, ଲାଞ୍ଛିତ ଦେବକୁଳ, ସନ୍ତାପିତ ତୋର ସନ୍ତାନର ବ୍ୟଥା, ବାଜେ ନାହିଁ ହୃଦେ ତୋର, ହୋ ଦାନବ ବିନାଶୀ ଉଦ୍ଧରିଥିଲୁ ମା, ଲାଞ୍ଛିତ ଦେବକୁଳ, ସନ୍ତାପିତ ତୋର ସନ୍ତାନର ବ୍ୟଥା, ବାଜେ ନାହିଁ ହୃଦେ ତୋର, ବିପଦ ତାରିଣୀ ମଙ୍ଗଳ କାରିଣୀ, ବିପଦ ତାରିଣୀ ମଙ୍ଗଳ କାରିଣୀ, ତୁହି ମା ଧାତ୍ରୀ ବିଧାତ୍ରୀ ଜନନୀ ଗୋ, ତୁହି ମା ଧାତ୍ରୀ ବିଧାତ୍ରୀ। କେଉଁ ଅଭିଶାପେ ତେଜିଲୁ ସନ୍ତାନେ, ପାଉନାହୁଁ ତିଳେ ସୁଖ, ପାପ ଭାର ଏତେ ବଢ଼ିଗଲା ବୋଲି ହେଲୁ କି ମା ଗୋ ବିମୁଖ, ଓ କେଉଁ ଅଭିଶାପେ ତେଜିଲୁ ସନ୍ତାନେ, ପାଉନାହୁଁ ତିଳେ ସୁଖ, ପାପ ଭାର ଏତେ ବଢ଼ିଗଲା ବୋଲି ହେଲୁ କି ମା ଗୋ ବିମୁଖ, ତୁ ପରା ଜନନୀ କ୍ଷମାର ଦାୟିନୀ, ତୁ ପରା ଜନନୀ କ୍ଷମାର ଦାୟିନୀ, ଦିଅ ନାହିଁ ମାଗୋ ଶାସ୍ତି ଜନନୀ ଗୋ, ଦିଅ ନାହିଁ ମାଗୋ ଶାସ୍ତି, ପାହି ଯାଉ କାଳ ରାତ୍ରି ଜନନୀ ଗୋ, ପାହି ଯାଉ କାଳ ରାତ୍ରି।